ଇ ଗୀତକେ ତିଆରି କରିଛନ୍ ପିଏନ୍ଏମ୍ ମ୍ୟୁଜିକ୍ ପ୍ରଡକ୍ସନ୍ ଭବାନୀପାଟଣା। ପ୍ରଡ୍ୟୁସର୍ ହେଲେ ପୂର୍ଣ୍ଣଚନ୍ଦ୍ର ନେଗି। ଇ ଗୀତକେ ଗାଇଛନ୍ ସର୍ବେଶ୍ୱର ଭୋଇ ଓ ଲିପ୍ସା ମହାରଣା। କୋରସ୍ କରିଛନ୍ ଆମର ପଶ୍ଚିମ ଓଡ଼ିଶାର ଜଣେ ସୁନାମ ଧନ୍ୟ କଳାକାର ନୀଳକଣ୍ଠ ନାୟକ। ଇ ଗୀତକେ ଲେଖିଛନ୍ ଆଉ ସଙ୍ଗୀତ ପରିଚାଳନା କରିଛନ୍ ସର୍ବେଶ୍ୱର ଭୋଇ। ରେକର୍ଡିଷ୍ଟ ଅଛନ୍ ବିସି କେଶନ ଦୀପ ଆର୍ଆର୍ ଷ୍ଟୁଡ଼ିଓ ବରଗଡ଼। ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍କେ ଡିଜିଟାଲ ଭବାନୀପାଟଣା। ଧନ୍ୟବାଦ।
ଆମ୍ଲ ଶିଲା କିଛି ନ ନିତର ଗାଲେ ତର୍ପୁଳ କେ ତୋଗି ପକ।